প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
প্রভু যীশু খ্রিস্টঙ্ক মধুর নামে ঈশ্বরঙ্ক সম্পর্কীয় আলোচনার দশম অধিবেশনকু আপন মানুষ স্বাগত জনাওছি। আমি ঈশ্বরত্বকু তৃত্ব হিসাবে বুঝিবাপাই কেতেক সাধারণ উদাহরণ ব্যবহার করে পারিবা। ঈশ্বরত্বর তৃত্বকু বুঝাইবাপাই অনেক প্রয়াস করা যাইছি। নিঃসন্দেহে কুহাযাইপারে যে ঈশ্বরত্বর সর্বোত্তম ছায়া ও প্রতীক ঈশ্বর তাঙ্ক বাক্যরে দেইছন্তি। ঈশ্বর যে বহু সংখ্যক তিন সংখ্যা ব্যবহার করিছন্তি তাঙ্ক বাক্যরে দেইছন্তি, তাহা যথেষ্ট প্রমাণ যে ঈশ্বর নিজে নিজের তৃত্ব বিষয়ে কিছু সত্যতা জনাইবাকু চাহুছন্তি। তৃত্ব বিষয়ে আমি ঈশ্বরঙ্ক সৃষ্টিরু ও বাইবেলরু কিছু উদাহরণ দেখিবু। আলোক হেউছি এক একক। এহা তিনি মুখ্য রঙ্গ সুবর্ণ হলদিয়া সিন্দুর বর্ণ ও আকাশী নীল রঙ্গরে প্রকাশিত হুয়ে। জল মধ্য এক একক। এহা তিনোটি অবস্থারে মিলে, জল, বরফ ও বাষ্প। জল, বরফ ও বাষ্পর কার্য সমান নুহে, মাত্র ভিন্ন ভিন্ন। জল আমি পান করু, বরফ সংরক্ষণ পাই ব্যবহার করা যায়, বাষ্প দ্বারা টারবাইন ঘুরে। মাত্র জল, বরফ ও বাষ্প সবু উজ্জান ও অম্লজান দ্বারা গঠিত। পৃথিবী নিমন্তে গোটিয়ে মুখ্য জ্যোতিষ্ক অছি, তা হেলা সূর্য, যাহা আলোক, উত্তাপ ও শক্তি দ্বারা প্রকাশিত হুয়ে। ত্রিভুজ এক একক। এথিরে তিনোটি পাখ অছি। গোটিয়ে পাখ বা বাহু বাহার করিদেলে ତ୍ରିଭୁଜ ଆଉ ତ୍ରିଭୁଜ ହୋଇ ରହିବ ନାହିଁ। ଜଳ, ଆଲୋକ, ସୂର୍ଯ୍ୟ ଓ ତ୍ରିଭୁଜର ଗୋଟିଏ ଉପାଦାନ ବାହାର କରିଦେଲେ ତାହା ଆଉ ଏକକ ହୋଇ ରହିବ ନାହିଁ। ସେହିପରି ତ୍ରିତ୍ୱରେ ଜଣେ ବ୍ୟକ୍ତିଙ୍କ ଅନୁପସ୍ଥିତି ହେଲେ ତାହା ଆଉ ଈଶ୍ୱରତ୍ୱ କୁହାଯାଇପାରିବ ନାହିଁ। ଶାସ୍ତ୍ରରେ ଈଶ୍ୱରଙ୍କ ତ୍ରିତ୍ୱ ଅବସ୍ଥା ବୁଝିବା ପାଇଁ ଅନେକ ଗୌରବଯୁକ୍ତ ପ୍ରତୀକ ଓ ଛାୟା ଅଛି। ଆମେ ସେଥିରୁ କେତୋଟି ମାତ୍ର ଦେଖିବା। ଯାତ୍ରା ତାର 17 ପର୍ବ 1-8 ପଦରେ ଥିବା ଯଷ୍ଟି, ଶୈଳ ଓ ଜଳ ପିତା, ପୁତ୍ର ଓ ପବିତ୍ରାତ୍ମାଙ୍କ ସୁନ୍ଦର ପ୍ରତିରୂପ। ଯଷ୍ଟି ହେଉଛି ପିତା ଈଶ୍ୱରଙ୍କୁ ଦର୍ଶାଏ। ସେ ପୁତ୍ରଙ୍କୁ କାଲବେରୀରେ ଆଘାତ କଲେ। ନିଜର ପୁତ୍ରଙ୍କୁ ଆଘାତ କରିବା ପାଇଁ ପିତାଙ୍କର ଅଭିମତ ହେଲା। ଈଶ୍ୱର ତାଙ୍କ ପୁତ୍ରଙ୍କୁ ପାପର ପ୍ରାୟଶ୍ଚିତ ବଳି ରୂପେ ଉତ୍ସର୍ଗ କଲେ। ଶୈଳ ଅର୍ଥାତ୍ ପୁତ୍ରଙ୍କୁ ବୁଝାଏ, ପୁତ୍ର ଈଶ୍ୱରଙ୍କୁ ବୁଝାଏ। ଆମ ପାଇଁ ସେ ଚୂର୍ଣ୍ଣ ହେଲେ। ଯେଉଁ ଶୈଳ ଇସ୍ରାଏଲୀୟଙ୍କ ଅନୁଗମନ କଲା ସେଥିରୁ ସେମାନେ ପାନ କଲେ। ଜଳ ଅର୍ଥାତ୍ ପବିତ୍ର ଆତ୍ମା ଈଶ୍ୱରଙ୍କୁ ବୁଝାଏ। ପବିତ୍ର ଆତ୍ମା ପୁତ୍ରଙ୍କଠାରୁ ପ୍ରବାହିତ ହୁଅନ୍ତି। ଏହି ପବିତ୍ର ଆତ୍ମା ତୃପ୍ତିକର ଓ ଜୀବନଦାୟକ। ତୃଷିତ ଲୋକ ଆସି ପାନ କରିପାରିବେ। ନହଙ୍କ ଜାହାଜ ମଧ୍ୟ ଏକ ପ୍ରତିରୂପ। 3 ତାଲା ବିଶିଷ୍ଟ ନହଙ୍କ ଏକ ଜାହାଜ ଈଶ୍ୱରଙ୍କ ଅତି ସୁନ୍ଦର ଛାୟା। ଏକ ଈଶ୍ୱର 3 ବ୍ୟକ୍ତି ଅଟନ୍ତି, ପିତା, ପୁତ୍ର ଓ ପବିତ୍ର ଆତ୍ମା। ନହ ଓ ତାଙ୍କ ପରିବାର ପାଇଁ ବିଚାରର ପ୍ରତୀକ ଜଳରୁ ପରିତ୍ରାଣ ଆଣିବା ପାଇଁ ଏକ ତ୍ରିତ୍ୱ ଜାହାଜର ଆବଶ୍ୟକ ହେଲା। ଠିକ୍ ସେହିପରି ପାପ ଓ ସବୁ ଅଧାର୍ମିକ ଲୋକମାନଙ୍କ ଉପରେ ଆସୁଥିବା ବିଚାରରୁ ମନୁଷ୍ୟକୁ ପରିତ୍ରାଣ କରିବା ପାଇଁ ତ୍ରିତ୍ୱ ପରମେଶ୍ୱରଙ୍କ ସେବା ଆବଶ୍ୟକ। ନହଙ୍କ ଜାହାଜରେ 1ମ ତାଲା ପିତା ଅର୍ଥାତ୍ ମୂଳ ଆରମ୍ଭକୁ ସୂଚାଏ। 2ୟ ତାଲା ପୁତ୍ର ଅର୍ଥାତ୍ ଦ୍ୱାର ପଥକୁ ସୂଚାଏ। 3ୟ ତାଲା ପବିତ୍ର ଆତ୍ମା ଅର୍ଥାତ୍ ଝରକା ଆଲୋକ ଆଣିବାକୁ ସୂଚାଏ। ବର୍ତ୍ତମାନ ଆମେ ଈଶ୍ୱରଙ୍କ ନାମ ବିଷୟରେ ସଂକ୍ଷେପରେ ଆଲୋଚନା କରିବା। ଈଶ୍ୱରଙ୍କ ନାମ ମୌଳିକ ଭାବେ 2 ଭାଗରେ ବିଭକ୍ତ। ସୃଷ୍ଟିକର୍ତ୍ତା ହିସାବରେ ସୃଷ୍ଟି ସହ ସମ୍ପର୍କ ଯୋଗୁଁ ନାମ ଓ ମୁକ୍ତିକାରୀ ନାମ। 1ମ ଭାଗକୁ ଏଲୋହିଷ୍ଟିକ୍ ନାମ କୁହାଯାଏ। ଏହି ନାମଗୁଡ଼ିକ ହେଲା ସେହି ନାମ ଯାହା ସୃଷ୍ଟିକର୍ତ୍ତା ହିସାବରେ ସୃଷ୍ଟି ସହ ବ୍ୟବହାର କରୁଥିବା ଯୋଗୁଁ ବ୍ୟବହାର କରାଯାଏ। ଏଥିରେ ଈଶ୍ୱର ତାଙ୍କ ସୃଷ୍ଟି ସହ ସମ୍ପର୍କର ପରିପ୍ରେକ୍ଷୀରେ ତାଙ୍କର ଶକ୍ତିକୁ ପ୍ରକାଶ କରିଛନ୍ତି। କେବଳ କେତୋଟି ଏଲୋହିଷ୍ଟିକ୍ ନାମ ଆମେ ଦେଖିବା। ଏଲ୍, ଏଲିୟନ୍ର ଶବ୍ଦ ସର୍ବପରିସ୍ଥ ପରମେଶ୍ୱର। ଆମେ ଏହା ଆଦିପୁସ୍ତକ 14 ପର୍ବ 18ରେ ପାଉ। ଏଲ୍, ରୋଇର ଅର୍ଥ ଯେଉଁ ଈଶ୍ୱର ଦେଖନ୍ତି। ଆମେ ଏହା ଆଦିପୁସ୍ତକ ତାର 16 ପର୍ବ 13 ଓ 14ପଦରେ ଦେଖୁ। ଏଲ୍, ସାଦାଇର ଅର୍ଥ ସର୍ବଶକ୍ତିମାନ ଈଶ୍ୱର, ସର୍ବଯଥେଷ୍ଟ ଈଶ୍ୱର, ଯାହା ଆମେ ଆଦି 17 ପର୍ବ 1ପଦରେ ଦେଖୁ। ଏଲ୍, ବେଥେଲ୍, ଈଶ୍ୱରଙ୍କ ଗୃହର ଈଶ୍ୱର, ଆଦି 31 ପର୍ବ 13ପଦ, 35 ପର୍ବ 7ପଦ। ଇମ୍ମାନୁଏଲ୍, ଆମ୍ଭମାନଙ୍କ ସହିତ ଈଶ୍ୱର, ଯିଶାୟ ତାର 7 ପର୍ବ 14ପଦରେ ଆମେ ଏହା ଦେଖୁ। ଏବେ ଆମେ ଈଶ୍ୱରଙ୍କ ମୁକ୍ତିକାରୀ ବା ଜିହୋବାଇଷ୍ଟିକ୍ ନାମ ଆଲୋଚନା କରିବା। ଜିହୋବା ହିସାବରେ ଈଶ୍ୱରଙ୍କ ମୁକ୍ତିକାରୀ ନାମଗୁଡ଼ିକ ଈଶ୍ୱରଙ୍କ ବ୍ୟକ୍ତିଗତ ଏବଂ ନିର୍ଦ୍ଦିଷ୍ଟ ନାମ। ଏହି ନାମଗୁଡ଼ିକ ପ୍ରାୟ ମନୁଷ୍ୟର କୌଣସି ନା କୌଣସି ଆବଶ୍ୟକତା ସହ ସମ୍ପୃକ୍ତ। ଏ ପ୍ରକାର ଅନେକ ନାମ ମଧ୍ୟରୁ ଆମେ କେବଳ କେତୋଟି ଆଜି ଦେଖିବା। ଜିହୋବା ଜିରି, ଆଦିପୁସ୍ତକ 22 ତାର 14ପଦ ଲେଖାଯାଏ, ସଦାପ୍ରଭୁ ଜଗାଇବେ। ଜିହୋବା ରାଫା ଅର୍ଥାତ୍ ସଦାପ୍ରଭୁ ମୋର ସୁସ୍ଥକାରୀ, ତାହା ଯାତ୍ରା 15 ପର୍ବ 26ପଦରେ ଆମେ ପାଇପାରିବୁ। ଜିହୋବା ନିଶି ଅର୍ଥାତ୍ ସଦାପ୍ରଭୁ ମୋହର ଧ୍ୱଜା, ଏହା ଆମେ ଯାତ୍ରା ତାର 17 ପର୍ବ 15ପଦରେ ଆମେ ପାଇବୁ। ଜିହୋବା କାନ୍ନା ଅର୍ଥାତ୍ ଉଦ୍ୟୋଗୀ ପରମେଶ୍ୱର, ଏହାକୁ ଆମେ ଯାତ୍ରା ତାର 20 ପର୍ବ 5ପଦରେ ପାଇପାରିବୁ। ଜିହୋବା ମେକାଡେସ୍କୁମ୍ ଅର୍ଥାତ୍ ପବିତ୍ରକାରୀ ସଦାପ୍ରଭୁ, ଏହାକୁ ଆମେ ଯାତ୍ରା 31 ପର୍ବ 13ପଦରେ ଆମେ ପାଇପାରିବୁ। ଜିହୋବା ସାଲମ୍ ଅର୍ଥାତ୍ ସଦାପ୍ରଭୁ ଆମର ଶାନ୍ତି, ବିଚାରକର୍ତ୍ତା ଛଅ ପର୍ବ ଚବିଶ ପଦରେ ଆମେ ପାଇପାରିବୁ, ଯେହୋବା ସାଫାଟ ସଦାପ୍ରଭୁ ବିଚାରକର୍ତ୍ତା ଅଟନ୍ତି। ଏହାକୁ ଆମେ ବିଚାରକର୍ତ୍ତା ଏଗାର ପର୍ବ ସତେଇଶ ପଦରେ ପାଇପାରିବୁ, ଯେହୋବା ରା ବା ରୋଇ ସଦାପ୍ରଭୁ ମୋର ପ୍ରତିପାଳକ। ଏହା ଆମମାନଙ୍କର ଅତି ପରିଚିତ ଗୀତ ସଂଗୀତା ତେଇଶ ପର୍ବ ଏକ ପଦରେ ଆମେ ପାଇପାରିବୁ, ଯେହୋବା ସିଟକେନୁ ଅର୍ଥାତ୍ ସଦାପ୍ରଭୁ ଆମର ଧାର୍ମିକତା। ଏହାକୁ ଆମେ ଜିରିମିୟ ତେଇଶ ପର୍ବ ଛଅ ପଦରେ ଆମେ ପାଇବୁ, ଯେହୋବା ସାମା ସଦାପ୍ରଭୁ ତହିଁ ବିଦ୍ୟମାନ। ଏହାକୁ ଆମେ ଜିଜିକେଲ ଅଡ଼ଚାଳିଶ ଅଧ୍ୟାୟ ପଇଁତିରିଶ ପଦରେ ଆମେ ପାଇବୁ। ଏହି ପ୍ରତ୍ୟେକ ଉଦ୍ଧାରକାରୀ ନାମ ଦର୍ଶାଏ ଯେ ଯେହୋବା କିପରି ଉଦ୍ଧାରକାରୀ ଶକ୍ତିରେ ମନୁଷ୍ୟର ପ୍ରତ୍ୟେକ ଅଭାବ ପୂରଣ କରନ୍ତି। ଏହି ଉଦ୍ଧାରକାରୀ ନାମ ସମୂହର ସର୍ବଶେଷ ପ୍ରକାଶ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଦେଖାଯାଏ। ଯେହୋବା ଯେହୋଶୁଆ ଖ୍ରୀଷ୍ଟସ୍ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବା ଯେହୋବାଙ୍କ ଉଦ୍ଧାରକର୍ତ୍ତା ଅଭିଷିକ୍ତ। ପୁରାତନ ନିୟମର ସମସ୍ତ ଉଦ୍ଧାରକାରୀ ନାମ ପ୍ରଭୁ ଯୀଶୁଙ୍କ ଉଦ୍ଧାରକାରୀ ନାମକୁ ସୂଚାଏ ଓ ଏଥିରେ ସେମାନଙ୍କ ପରିପୂର୍ଣ୍ଣତା ଆସିଥାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଈଶ୍ୱରଙ୍କର ଆଶୀର୍ବାଦ ଆପଣଙ୍କ ସହବର୍ତ୍ତୀ ହେଉ।
ଯାତ୍ରୀ ହେ ଦୀପ ଜାଳ ରାତ୍ରୀ ବାହିଛି ଯାତ୍ରାର ପଥ ଯାତ୍ରୀ ହେ ଦୀପ ଜାଳ ଶୁକ୍ରି ଶିଖେ ବନ୍ଧୁର ପଥ ଇନ୍ଦ୍ର ଦୀପେ ଧାର ଧାର ରାତ୍ରୀ ବାହିଛି ଯାତ୍ରାର ପଥ ଯାତ୍ରୀ ହେ ଦୀପ ଜାଳ ପଥ ଯେ ସୁନ୍ଦର ଲକ୍ଷ୍ୟ ତ ନାହିଁ ଦିଶେ ଶାନ୍ତି ତ
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।